कृष्ण नाम जप करू था सुणु थारे पाई मन पुराण कथा कृष्ण नाम जप करू था सुणु थारे पाई मन पुराण कथा राति अंधार रे धारे आलुओ हे जगतरु अमा राति दूरे दे भक्तर आखि लुह पोछिबा पाई आसे जगतर दुख नासिबा पाई नाम तार सबु बेले तुंडे धरी था सही न हेबारु ब्रह्मा पासे गला धरणी छाती रे बेदना आखिरे लोतक खोजे सिए मुक्ति सरणी प्रबल प्रतापी अटे से असुर बुझे नाही माया ममता कहिब काहाकु किए से तारिब सजाड़ब मो भाग्य रेखा भविष्यत हेब कौन मोर समाप्त शुभिबनी आउ कौन पक्षीर गीत आकाश आखिरु लुह केबे सुखिब जीवन रे सबुदिन पूर्णिमा हेब ब्रह्मा देले आश्वासन टिके रही था सुमरणे आसी तांको चरणे उभा हेले भोला शंकर जानी एही दुई विधा करिबाकु सुविधा चाल जीवा वैकुंठ पुरा वैकुंठ पुरारे अनंत शयनरे नारायण थिले दिसोई बताओ धरणी आरत डाक सुनी निद्रा छाड़ी आसिले धाई छाड़ी दियो चिंता एबे देव गण आश्वासना देले प्रभु नारायण मर्त्य मंडल रे जन्म हेबि मुहि धरणी रु पाप भय जीव उभे सुनी आश्वस्त होइले देवी देवता कथा सुनी सबु देवा देवी विश्व विस्मयरे चाहि रहिले प्रभुंकर लीला कथा मने मने भाभी मर्त्य को जीवा को चाहिले वसुदेव देवकी पुत्र है प्रभु अरूप रूपाई बेरूप प्रभुक रूप देखा बेनी नेत्र दे कोटिए जन्म तप आकाशे सबुदिन हेब पूर्णिमा नाचब धरणी उछुब जमुना बाल्य काले करिबे असुर निधन निजे विधि पुणी सीए विधि विधान देखा को सबु कथा जगी बसी था
कृष्ण नाम कृष्ण नाम जप करु
तयारे लक्ष्मण को देखिले कथा प्रभु एवे से कथा रखिले अनंत को निज सह बड़ भाई करी पुणी जीवा पाई प्रस्ताव देले रोहिणी का गर्भरु बलराम एवे पुणी मरतरे नेबे जन्म सान भाई सह मिसी असुर वंश नासी पाड़े जगते धर्म अघावका करे से निधन करे से पुणी कालिया दलन पुतना उधार हेब हेबराहास जगत लेउटिब धर्म विश्वास एई कथा तू कानी रे बांधी रखी था
कृष्ण नाम कृष्ण नाम जप करु
सेन जगी धर्म नियम पालुथिले राज्य शासन कंसर दुराचार अधर्म अत्याचार हेला तांक चिंता कारण अन्य पक्षे दुहिता देवकी विवाह चिंता धारुथिला उग्रसेन को इंदुमती कही गर्ग मुनि डकाई धार्य कले वसुदेव को सुदेव गुणी पुत्र वसुदेव रूप रे गुण रे सरी किए हब राजजट के होइला कार्य शेष सारथी हेला रथरे निजे कंस शून्य बाणी शुणिला रु घूरला मथा
कृष्ण नाम कृष्ण नाम जप करु
बाणी सुनी कंस महारस होई ଭୟଙ୍କୁ ବନ୍ଦୀ କରିଲା ଭଉଣୀ ଓ ଭିଣେଇଙ୍କୁ ମୃତ୍ୟୁଦଣ୍ଡ ଦେଲେ କଥା ସରିଯିବ ଭାବିଲା ପରିସ୍ଥିତି ଲକ୍ଷ୍ୟ କରି ବସୁଦେବ ଆସି କଂସକୁ ବଚନ ଦେଲେ ନିଜ ହାତେ ଆଣି ସିଏ ସମର୍ପଣ ଦେବେ ଦେବକୀର ସନ୍ତାନ ହେଲେ ବସୁଦେବ କଥା ଶୁଣି ରାଜା କଂସ ଭାବିଲା ହୋଇଲା ସବୁ ଚିନ୍ତା ଶେଷ ଅଯଥାରେ ଆତ୍ମୀୟଙ୍କୁ କାହିଁ ମାରିବି ନିଜ ହାତେ କପଟୀର ପରାଣ ନେବି ବୋଲାଇବ କଂସ ରାଜା ବୈରୀ ହନ୍ତା
କୃଷ୍ଣ ନାମ କୃଷ୍ଣ ନାମ ଜପ କରୁଥା ଶୁଣୁଥାରେ ବାଇ ମନ ପୁରାଣ କଥା
ଦେବକୀ କୋଳରେ କୀର୍ତ୍ତିମାନ ଜନ୍ମ ହେଲେ ସତ୍ୟ ରକ୍ଷା କରି ଶିଶୁ ପୁତ୍ର ଧରି ବସୁଦେବ ହାଜର ହେଲେ ଅଷ୍ଟମ ସନ୍ତାନ ହତ୍ୟାକାରୀ ମୋର ଏଇ କଥା ବିଚାର କରି କଂସ ଫେରାଇଲା ପ୍ରଥମ ପୁତ୍ରକୁ ବସୁଦେବ ଆସିଲେ ଫେରି ପହଞ୍ଚି କହିଲେ ନାରଦ ମହର୍ଷି ଭଣଜାକୁ ଛାଡ଼ି ଦେଇ ହଉଛୁ ଖୁସି ଦେବତାଙ୍କ ଛଳ ତ ବୁଦ୍ଧିଠୁ ବେଶୀ ନାଶ କରିପାରେ ତତେ ପ୍ରଥମେ ଆସି ପାଇବୁନି ବାଟ ଧନ୍ଦି ହବୁ ଅଯଥା
କୃଷ୍ଣ ନାମ କୃଷ୍ଣ ନାମ ଜପ କରୁଥା
ଘୁରିଲା କଂସ ମଥା ରୋଷ ତାର ହେଲା ପ୍ରବଳ ତାରାଗାରେ ପ୍ରବେଶୀ ପ୍ରହରୀଙ୍କୁ ନିର୍ଦ୍ଦେଶୀ ପୋଛିଲା ଦେବକୀ କୋଳ ଗୋଟି ଗୋଟି କରିଣ ଛ ଗୋଟି ସନ୍ତାନ ନିଜ ହାତେ କଲା ନିଧନ ଦୁରାଚାରି କଂସର ଦେଖିଏ ଅତ୍ୟାଚାର କ୍ରୋଧ କଲେ ଉଗ୍ରସେନ ପୁତ୍ର ଦେଲା ନାହିଁ ପିତାକୁ ସମ୍ମାନ ଯୁଦ୍ଧରେ ପରାସ୍ତ ହେଲେ ଉଗ୍ରସେନ କଂସର ଉଦ୍ଦେଶ୍ୟ ଯାଦବ ନିପାତ ବୁଝିପାରିଲାନି ପ୍ରଭୁ ପଦପାତ ଦୁଃଖ ତୋର ଜୀବ ସରି ଲୟ ରଖିଥା
କୃଷ୍ଣ ନାମ କୃଷ୍ଣ ନାମ ଜପ କରୁଥା
ମାୟା କେହି ପାରଇକି ଜାଣି କଂସ ରାଜା ବୁଝି ପାରିବ ପ୍ରଭୁଙ୍କ ଆସିବା ବାଟ ପ୍ରଭୁ ନ ଚାହିଁଲେ କିଏ ଅବା ରଖି ପାରିବ ବଳରାମ ଜନ୍ମିଲେ ରୋହିଣୀ ଗର୍ଭେ ଦୈବର ଅପୂର୍ବ ଯୋଗ ଗଣିବ କି ନ ଗଣିବ ସପ୍ତମ ଗର୍ଭ କଂସ ଏଣେ କରେ ହିସାବ ବଢ଼ିଲା କାରାଗାରର କଡ଼ା ସୁରକ୍ଷା ଅଷ୍ଟମ ଗର୍ଭକୁ କରିଲା ଅପେକ୍ଷା ନିଦ ନାହିଁ ଭୋକ ନାହିଁ ଖାଲି ଆଶଙ୍କା ମୃତ୍ୟୁକୁ ମାରିବ ଅବା ମରଣ ଲେଖା ଏବେ ଆଲୁଅ ଆସିବ ଚାହିଁ ରହିଥା
କୃଷ୍ଣ ନାମ କୃଷ୍ଣ ନାମ ଜପ କରୁଥା ଶୁଣୁଥାରେ ବାଇ ମନ ପୁରାଣ କଥା
ଅଷ୍ଟମୀ କୃଷ୍ଣ ପକ୍ଷ ତିଥି ପାଖେଇ ଆସିଲା ଏବେ ସରିଲା ଅପେକ୍ଷା ପ୍ରଭୁ ଦେବେ ଦେଖା ଜଗତରୁ ପାପ ନାସିବେ ଅନ୍ଧାର ଭିତରେ ଆଲୁଅ କେମିତି ଲୁଚିଥିଲା ଗୋପନରେ ଜାଣିନଥିଲା ସେ କୃଷ୍ଣ ମାୟା ଠାରୁ ବଡ଼ ମାୟା ଜୀବନରେ କାରାଗାର ଆପେ ଆପେ ଖୋଲି ଗଲା ବସୁଦେବ ଶିକୁଳି ବି ଛିଡ଼ି ଗଲା ବରସାରେ ବାସୁକି ଯେ ଛତା ହେଲା ବଢ଼ିଲା ନଈରେ ବାଟ ଫିଟି ଗଲା ଏବେ ଖୁସିରେ ନାଚିବ ଧରଣୀ ମାତା
କୃଷ୍ଣ ନାମ କୃଷ୍ଣ ନାମ ଜପ କରୁଥା।